ଏବେ ଆସିଲୁ?
15 ଦିନ ହେଲାଣି ଟ୍ରେନିଂରେ ଥିଲି, ଥରୁଟେ କଲ୍ କରିପାରୁନଥିଲୁ।
ତୁ ରାଗିଲେ ଗାଁ ସାରା ତ ଚହଳ ପଡ଼େ, ତୁ ରୁଷିଲେ କେତେ ବୁଝେଇବା ପାଇଁ ପଡ଼େ। ତୁ ରାଗିଲେ ଗାଁ ସାରା ତ ଚହଳ ପଡ଼େ, ତୁ ରୁଷିଲେ କେତେ ବୁଝେଇବା ପାଇଁ ପଡ଼େ। ନାକ ଆଗରେ ତୋର ରାଗ, ତତେ କେମିତି ମନେ ହବ, ଜାଣିପାରୁ ନାହିଁ ଆଜି ମୁଁ। ଅଲି ଅଳି ଝିଆ ତୁ, ଆଏ ଅଲି ଅଳି ଝିଆ ତୁ, ତୋ ପରି ଝିଅ କେବେ ଦେଖିନି ରେ ମୁଁ। ଅଲି ଅଳି ଝିଆ ତୁ, ଆଏ ଅଲି ଅଳି ଝିଆ ତୁ, ତୋ ପରି ଝିଅ କେବେ ଦେଖିନି ରେ ମୁଁ। ଗରଜିଲା ପରି ତୋ ରାଗ ବି ଗରଜେ ଭାରି, ରାଗ ତୋର କମିଲେ ତୁ କମଳ ଫୁଲ ପରି। ଓ ଜହ୍ନରୁ ସିଝାଏ ଭାରି, ହଁ ବାଦଲଟା ଗଲେ ମାଡ଼ି, ସେମିତି ତୋରୁ ସାଟା ବୁଝି ନ ବୁଝିଲା ପରି। ନିଆରା ତୋର ଢଙ୍ଗ, ତତେ କେମିତି କିଏ ବୁଝିବ, ବୁଝିପାରୁ ନାହିଁ ଆଜି ମୁଁ। ଅଲି ଅଳି ଝିଅ ତୁ, ଆଏ ଅଲି ଅଳି ଝିଅ ତୁ, ତୋ ପରି ଝିଅ କେବେ ଦେଖିନି ରେ ମୁଁ। ଅଲି ଅଳି ଝିଅ ତୁ, ଆଏ ଅଲି ଅଳି ଝିଅ ତୁ, ତୋ ପରି ଝିଅ କେବେ ଦେଖିନି ରେ ମୁଁ। କଥା କହିଲେ ବି ଯେତେ ହାଇ ଫୁସଲେଇବାକୁ, ତତେ କିବା ଫରକ ପଡ଼ୁଛି କହିଲେ ଯିଏ ଯେତେ। ମିଠା ତୋର ଅଭିମାନ, ହାଇ ତୋର ସବୁ ଭଲ ଗୁଣ, କିଏ ହବ ତୋର ସରି, ହବ କି ତୋ ସମାନ। ଓ ଆମ ଗାଁ ଶୁଣା ନାକି, ତତେ ବୁଝିବାଟା ଯାହା ବାକି, କେତେ ତର ସିବି ଆଉ ମୁଁ।
ଅନୁତ କଥା ବହୁତ ମନେ ପଡ଼ୁଛୁ ରେ, ତୁ ଜଲ୍ଦି ତ ଟ୍ରେନିଂ ସାରିକି ଗାଁକୁ ଫେରିଆ। ବହୁତ ଥର ଭାବୁଛି ତତେ ଟିକେ ଫୋନ୍ କରିଦେବି, କିନ୍ତୁ ତୁ କାମରେ ବ୍ୟସ୍ତ ଥିବୁ ବୋଲି ଫୋନ୍ଟା କରୁନି।
ଆଗରୁ ଦେଇପାରୁନଥିଲୁ?
ଅଲି ଅଳି ଝିଆ ତୁ, ଆଏ ଅଲି ଅଳି ଝିଆ ତୁ, ତୋ ପରି ଝିଅ କେବେ ଦେଖିନି ରେ ମୁଁ। ଅଲି ଅଳି ଝିଆ ତୁ, ଆଏ ଅଲି ଅଳି ଝିଆ ତୁ, ତୋ ପରି ଝିଅ କେବେ ଦେଖିନି ରେ।